આકાશવાણી ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝି। ମୁଖ୍ୟ ସମ୍ବାଦ, ମହାକାଶ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ନୂତନ ମାନଦଣ୍ଡ ସ୍ଥାପନ କରିଛି କହିଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ 75ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଦେଶବାସୀଙ୍କୁ ଜଣାଇଲେ ଶୁଭେଚ୍ଛା। ସ୍ୱିଜରଲ୍ୟାଣ୍ଡଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ବିଶ୍ୱ ଅର୍ଥନୈତିକ ଫୋରମରେ ଯୋଗଦେବେ ସୂଚନା ଓ ପ୍ରସାରଣ ମନ୍ତ୍ରୀ। ଅଖିଳ ଭାରତୀୟ ପ୍ରିଜାଇଡିଂ ଅଫିସରଙ୍କ 85ତମ ଅଧିବେଶନ ପାଟନାଠାରେ ଆସନ୍ତାକାଲିଠାରୁ ଆରମ୍ଭ। ଏବଂ ICC 19 ବର୍ଷରୁ କମ୍ ମହିଳା T20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ୱେଷ୍ଟଇଣ୍ଡିଜ୍କୁ 9 ୱିକେଟ୍ରେ ପରାସ୍ତ କଲା ଭାରତ। ମହାକାଶ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ନୂତନ ମାନଦଣ୍ଡ ସ୍ଥାପନ କରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଏ କ୍ଷେତ୍ରରେ ରହିଥିବା ଭବିଷ୍ୟତର ଆହ୍ୱାନଗୁଡ଼ିକୁ ସମାଧାନ କରିବାରେ ଭାରତ ସହାୟତା ପ୍ରଦାନ କରିପାରିବ। ଆକାଶବାଣୀର ଆଜି ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ଆଧୁନିକ ମହାକାଶ ପ୍ରଯୁକ୍ତି ବିଦ୍ୟାରେ ଭାରତର ସଫଳତା ଉପରେ ଆଲୋକପାତ କରିବା ସହ ଘରୋଇ ମହାକାଶ କ୍ଷେତ୍ରରେ ବୃଦ୍ଧି ପାଉଥିବା ସମ୍ଭାବନାକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁସ୍ଥିତ ଭାରତୀୟ ମହାକାଶ ଜ୍ଞାନକୌଶଳ ଷ୍ଟାର୍ଟଅପ୍ ପିସ୍କେଲ୍ ଉପରେ ଆଲୋକପାତ କରିଥିଲେ। ଇସ୍ରୋର ସ୍ପାଡେକ୍ସ ସଫଳତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଏଥିରେ ସଂଶ୍ଳିଷ୍ଟ ବୈଜ୍ଞାନିକ, ଅଂଶୀଦାର ଓ ଶିଳ୍ପୋଦ୍ୟୋଗୀଙ୍କୁ ପ୍ରଶଂସା କରିଛନ୍ତି। ସ୍ପାଡେକ୍ସ ସଫଳତା ଭବିଷ୍ୟତର ମହାକାଶ କାର୍ଯ୍ୟକ୍ରମକୁ ଅଧିକ ପ୍ରୋତ୍ସାହନ ପ୍ରଦାନ କରିପାରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।
ହମାରେ ସାଇଣ୍ଟିଷ୍ଟ ନେ ସେଟେଲାଇଟ୍ କି ସ୍ପେସ୍ ଡକିଂ କରାଇ ହେ ଜବ ଅନ୍ତରିକ୍ଷ ମେ ଦୋ ସ୍ପେସ୍ କ୍ରାଫ୍ଟ କନେକ୍ଟ କିଏ ଜାତେ ହେ ତୋ ଇସ୍ ପ୍ରକ୍ରିୟା କୋ ସ୍ପେସ୍ ଡକିଂ କହତେ ହେ ୟେ ତକନିକ ଅନ୍ତରିକ୍ଷ ମେ ସ୍ପେସ୍ ଷ୍ଟେସନ୍ ତକ୍ ସପ୍ଲାଇ ଭେଜନେ ଅର୍ କ୍ରୁ ମିଶନ୍ କେ ଲିଏ ଅହମ୍ ହେ। ଭାରତ ଐସା ଚୌଥା ଦେଶ ବନା ହେ ଜିସ୍ନେ ୟେ ସଫଳତା ହାସିଲ କି ହେ।
ଆସନ୍ତା ରବିବାର ଦିନ ପାଳିତ ହେବାକୁ ଥିବା 75ତମ ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସମ୍ବିଧାନ ପ୍ରସ୍ତୁତି ଏବଂ ପ୍ରଣୟନରେ ଯୋଗଦାନ କରିଥିବା ବାବା ସାହେବ ଆମ୍ବେଦକରଙ୍କ ସମେତ ସମ୍ବିଧାନ ସଭା ସଦସ୍ୟଙ୍କୁ ପ୍ରଧାନମନ୍ତ୍ରୀ ଏହି ଅବସରରେ ସ୍ମରଣ କରିଛନ୍ତି।
ଲାଗୁ ହୋନେ କେ 75 ସାଲ ହୋ ରହେ ହେ ମେଁ ସମ୍ବିଧାନ ସଭା କେ ଉନ୍ ସଭି ମହାନ ବ୍ୟକ୍ତିତ୍ୱଙ୍କୁ ନମନ କରତା ହୁଁ ହମାରା ପବିତ୍ର ସମ୍ବିଧାନ ଦିଆ ତୋ ବାବା ସାହେବ ଆମ୍ବେଦକର ନେ ପରସ୍ପର ସହଯୋଗ କୋ ଲେକର ଏକ ବହୁତ ମହତ୍ୱପୂର୍ଣ୍ଣ ବାତ କହିଥି କି ସମ୍ବିଧାନ ସଭା ଏକ ସାଥ ଏକ ମତ ହୋ ଅର୍ ମିଲକର ସର୍ବହିତ କେ ଲିଏ କାମ କରେ। ଡକ୍ଟର ରାଜେନ୍ଦ୍ର ପ୍ରସାଦ ଜୀ ନେ ମାନବୀୟ ମୂଲ୍ୟ କେ ପ୍ରତି ଦେଶ କି ପ୍ରତିବଦ୍ଧତା କି ବାତ କହିଥି।
ଆସନ୍ତା 25 ତାରିଖରେ ପାଳିତ ହେବାକୁ ଥିବା ଜାତୀୟ ଭୋଟର ଦିବସର ଗୁରୁତ୍ୱ ବିଷୟରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ। ଏହିଦିନ ଭାରତର ନିର୍ବାଚନ ଆୟୋଗ ଗଠିତ ହୋଇଥିଲା। ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚନ କମିଶନଙ୍କ ଭୂମିକା ଏବଂ ଅବଦାନକୁ ପ୍ରଧାନମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି। ଆଧୁନିକ ଜ୍ଞାନକୌଶଳ ଉପଯୋଗ ମାଧ୍ୟମରେ ନିର୍ବାଚନ ପ୍ରକ୍ରିୟା ଅଧିକ ସ୍ୱଚ୍ଛ ଏବଂ ଅବାଧ ଓ ନିରପେକ୍ଷ ହେବା ସହ ଗଣତନ୍ତ୍ର ସୁଦୃଢ଼ ଓ ସମୃଦ୍ଧ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରୟାଗରାଜଠାରେ ଚାଲିଥିବା ମହାକୁମ୍ଭ ମେଳା ସମ୍ପର୍କରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରି କହିଛନ୍ତି, ସାମ୍ୟ ଓ ସମ୍ପ୍ରୀତିର ଏହା ହେଉଛି ଏକ ଅସାଧାରଣ ସମ୍ମେଳନ। ଏହି ମେଳା ବିବିଧତା ମଧ୍ୟରେ ଏକତାକୁ ପ୍ରତିପାଦନ କରୁଛି। ସେ କହିଛନ୍ତି, ଯୁବବର୍ଗ ସଭ୍ୟତା ଏବଂ ସଂସ୍କୃତି ସହ ଜଡ଼ିତ ହେଲେ ଏହା ଅଧିକ ମଜବୁତ ହୋଇଥାଏ। ଚଳିତ ବର୍ଷର ମହାକୁମ୍ଭ ମେଳାରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପର୍ବର ପ୍ରଥମ ବାର୍ଷିକୀ ପାଳନକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଛନ୍ତି। ଦେଶର ଐତିହ୍ୟକୁ ସୁରକ୍ଷିତ ରଖିବା ଏବଂ ବିକାଶ ପଥରେ କାର୍ଯ୍ୟ କରିବା ସମୟରେ ସେଥିରୁ ପ୍ରେରଣା ନେବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତୀୟ ସଂସ୍କୃତି ଏବଂ ଐତିହ୍ୟ ଆମକୁ ପଶୁପକ୍ଷୀଙ୍କ ସହ ଅଧିକ ଜଡ଼ିତ କରିଥାଏ। ଏହି ଅବସରରେ ଶ୍ରୀ ମୋଦି ଆସାମର ନୌଗାଓଁର ଗ୍ରାମବାସୀଙ୍କ ଉଦାହରଣ ପ୍ରଦାନ କରିଛନ୍ତି। ସେହିଭଳି ଦେଶର ଅନ୍ୟାନ୍ୟ ପ୍ରାନ୍ତରେ ପଶୁପକ୍ଷୀଙ୍କ ସୁରକ୍ଷା ପାଇଁ ନିଆଯାଉଥିବା ପଦକ୍ଷେପଗୁଡ଼ିକ ଉପରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ। ଚଳିତ ବର୍ଷ ଷ୍ଟାର୍ଟଅପ୍ ଇଣ୍ଡିଆ ଅଭିଯାନର 9 ବର୍ଷ ପୂର୍ତ୍ତି ପାଳନକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତୀୟ ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବାରେ ଏହି ଅଭିଯାନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଯୁବବର୍ଗଙ୍କ ଉତ୍ସାହ ନିଷ୍ଠା ଫଳରେ ଦେଶରେ ଉଦ୍ଭାବନ, ସୃଜନଶୀଳତା ଏବଂ ସମୃଦ୍ଧିର ମାର୍ଗ ଉନ୍ମୁକ୍ତ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆସନ୍ତା 23 ତାରିଖରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀକୁ ପରାକ୍ରମ ଦିବସ ଭାବେ ପାଳନ କରାଯିବା ନେଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିବା ସହ ନେତାଜୀଙ୍କ ଜୀବନାଦର୍ଶ ଉପରେ ଆଲୋଚନା କରିଥିଲେ। ତାଙ୍କ ଜୀବନକୁ ପଢ଼ିବା ଏବଂ ସେଥିରୁ ପ୍ରେରଣା ପାଇବା ପାଇଁ ପ୍ରଧାନମନ୍ତ୍ରୀ ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ୱିଜରଲ୍ୟାଣ୍ଡର ଡାଭୋସ୍ଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ବିଶ୍ୱ ଅର୍ଥନୈତିକ ଫୋରମ 2025ରେ ଯୋଗଦେବେ। ଶ୍ରୀ ବୈଷ୍ଣବ ଭାରତର ବିକାଶ ମଡେଲ ଉପରେ ଏହି ଫୋରମରେ ତଥ୍ୟ ଉପସ୍ଥାପନ କରିବେ। ସ୍ୱିଜରଲ୍ୟାଣ୍ଡ ଅଭିମୁଖେ ଗସ୍ତ ପୂର୍ବରୁ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏହି ଫୋରମରେ ସମାଜର ବିଭିନ୍ନ ବର୍ଗର ଲୋକଙ୍କର ବିକାଶକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ବିସ୍ତୃତ ଆଲୋଚନା ହେବ। ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ, ବୈଷୟିକ ଜ୍ଞାନକୌଶଳର ଉପଯୋଗ ଏବଂ ଅଭିବୃଦ୍ଧି ନେଇ ଏହି ପାଞ୍ଚଦିନିଆ କାର୍ଯ୍ୟକ୍ରମରେ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି ବୋଲି ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି। ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଭାରତର ପରିବର୍ତ୍ତିତ ଯାତ୍ରା ଉପରେ ବିଶ୍ୱସ୍ତରୀୟ ଆଗ୍ରହ ସମ୍ପର୍କରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଏହି ଅବସରରେ ଆଲୋଚନା କରିଛନ୍ତି। ଭାରତର ଅର୍ଥନୈତିକ ନୀତି, ଡିଜିଟାଲ ପରିବର୍ତ୍ତନ, ସଶକ୍ତିକରଣ, ପ୍ରଯୁକ୍ତିବିଦ୍ୟା ଉପଯୋଗ ଆଦି କ୍ଷେତ୍ରଗୁଡ଼ିକ ଉପରେ ବିଶ୍ୱର ବିଭିନ୍ନ ରାଷ୍ଟ୍ର ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ଅଖିଳ ଭାରତୀୟ ପ୍ରିଜାଇଡିଂ ଅଫିସର୍ସ ସମ୍ମିଳନୀ ଏଆଇପିଓସିର 85ତମ ଅଧିବେଶନ ଆସନ୍ତାକାଲିଠାରୁ ପାଟନାଠାରେ ଆରମ୍ଭ ହେବ। ଦୁଇଦିନ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମକୁ ବାଚସ୍ପତି ଓମ୍ ବିର୍ଲା ଉଦ୍ଘାଟନ କରିବେ। ବିହାର ବିଧାନସଭାର କେନ୍ଦ୍ରୀୟ ହଲ୍ରେ ସମ୍ମିଳନୀର ଉଦ୍ଘାଟନୀ ସମାରୋହ ଅନୁଷ୍ଠିତ ହେବ। ଦୀର୍ଘ 43 ବର୍ଷ ପରେ ବିହାରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ବିହାର ବିଧାନସଭାର ବାଚସ୍ପତି ନନ୍ଦକିଶୋର ଯାଦବ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ସମ୍ବିଧାନ ଗ୍ରହଣର 75 ବର୍ଷ ବାର୍ଷିକୀ ପାଳନ ଅବସରରେ ସାମ୍ବିଧାନିକ ମୂଲ୍ୟବୋଧକୁ ସୁଦୃଢ଼ କରିବାରେ ସଂସଦ ଏବଂ ରାଜ୍ୟ ବିଧାନସଭାର ଅବଦାନ ବିଷୟରେ ଏହି ସମ୍ମିଳନୀରେ ଆଲୋଚନା କରାଯିବ। ବିଭିନ୍ନ ରାଜ୍ୟ, ଲୋକସଭା ଏବଂ ରାଜ୍ୟସଭାରୁ 300ରୁ ଉର୍ଦ୍ଧ୍ୱ ପ୍ରତିନିଧି ଏହି ସମ୍ମିଳନୀରେ ଯୋଗ ଦେଉଛନ୍ତି। ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂଙ୍କ ସମେତ ରାଜ୍ୟ ବିଧାନସଭାଗୁଡ଼ିକର ବାଚସ୍ପତି ପ୍ରମୁଖ ଯୋଗଦେବେ। ଜମ୍ମୁର ରାଜୌରୀ ଜିଲ୍ଲା ଅନ୍ତର୍ଗତ କେତେକ ଗାଁରେ ଲୋକଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ ଏକ ଆନ୍ତଃ ମନ୍ତ୍ରଣାଳୟ ଟିମ୍ ଗଠିତ ହୋଇଛି। ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶକ୍ରମେ ଏହି ଟିମ୍ ଗଠନ କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ନେତୃତ୍ୱରେ ଗଠିତ ଏହି କେନ୍ଦ୍ରୀୟ ଦଳରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, କୃଷି ମନ୍ତ୍ରଣାଳୟ, ରସାୟନ ଓ ସାର ମନ୍ତ୍ରଣାଳୟ, ଜଳସମ୍ପଦ ମନ୍ତ୍ରଣାଳୟ ବିଶେଷଜ୍ଞମାନେ ରହିଛନ୍ତି। ପ୍ରଭାବିତ ଅଞ୍ଚଳକୁ ଏହି ଆନ୍ତଃ ମନ୍ତ୍ରଣାଳୟ ଟିମ୍ ଆଜି ଗସ୍ତ କରି ପରିସ୍ଥିତିର ସମୀକ୍ଷା କରିବେ। ପଶୁପାଳନ, ଖାଦ୍ୟ ନିରାପତ୍ତା ଏବଂ ଫରେନ୍ସିକ୍ ସାଇନ୍ସ ଲ୍ୟାବ୍ର ବିଶେଷଜ୍ଞ ସେମାନଙ୍କୁ ସହଯୋଗ ପ୍ରଦାନ କରିବେ। ସ୍ଥାନୀୟ ପ୍ରଶାସନ ସହଯୋଗରେ ଏହି ଟିମ୍ କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସହଯୋଗ ପ୍ରଦାନ କରିବା ସହ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ପଦକ୍ଷେପ ଗ୍ରହଣ କରିବା ଦିଗରେ କାର୍ଯ୍ୟ କରିବ। ସୂଚନାଯୋଗ୍ୟ, ରାଜୌରୀ ଜିଲ୍ଲାର ବୁଧଲ ଗାଁରେ ଗତ 45 ଦିନ ମଧ୍ୟରେ 16 ଜଣଙ୍କର ମୃତ୍ୟୁ ହୋଇଛି। ଜ୍ୱର, ଯନ୍ତ୍ରଣା, ବାନ୍ତି ଆଦି ରୋଗରେ ସେମାନଙ୍କର ମୃତ୍ୟୁ ହୋଇଥିବା ନେଇ ସ୍ଥାନୀୟ ଗ୍ରାମବାସୀଙ୍କ ଆଧାରରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ନାଇଜେରିଆର ଉତ୍ତରାଞ୍ଚଳ ଅନ୍ତର୍ଗତ ସୁଲେଜିଠାରେ ଏକ ପେଟ୍ରୋଲ ଭର୍ତ୍ତି ଟ୍ୟାଙ୍କର ଓଲଟି ପଡ଼ିବାରୁ 77 ଜଣଙ୍କର ମୃତ୍ୟୁ ହୋଇଛି। ବହୁ ଲୋକ ଆହତ ହୋଇଥିବା ଜଣାପଡ଼ିଛି। ଟ୍ୟାଙ୍କରଟି ଓଲଟି ପଡ଼ିବାରୁ ଲୋକମାନେ ଇନ୍ଧନ ସଂଗ୍ରହ କରୁଥିବା ବେଳେ ସେଠାରେ ବିସ୍ଫୋରଣ ଘଟିଥିଲା। ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଇସିସି 19 ବର୍ଷରୁ କମ୍ ମହିଳା T20 ବିଶ୍ୱକପ୍ କ୍ରିକେଟ୍ ପ୍ରତିଯୋଗିତାରେ ଭାରତ ୱେଷ୍ଟଇଣ୍ଡିଜ୍କୁ 9 ୱିକେଟ୍ରେ ପରାସ୍ତ କରିଛି। ମାଲେସିଆର କ୍ୱାଲାଲମ୍ପୁରଠାରେ ଆଜି ଖେଳାଯାଉଥିବା ଏହି ମ୍ୟାଚ୍ରେ ଭାରତୀୟ ଦଳ ଟସ୍ ଜିତି ୱେଷ୍ଟଇଣ୍ଡିଜ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ୱେଷ୍ଟଇଣ୍ଡିଜ୍ 13 ଓଭର 2 ବଲ୍ରେ ସମସ୍ତ ୱିକେଟ୍ ହରାଇ 44 ରନ୍ ସଂଗ୍ରହ କରିଥିଲା। ବିଜୟ ଲକ୍ଷ୍ୟକୁ ଭାରତ 4 ଓଭର 2 ବଲ୍ରେ 1 ୱିକେଟ୍ ବିନିମୟରେ ସଂଗ୍ରହ କରିଥିଲା। ହକି ଇଣ୍ଡିଆ ଲିଗ୍ ପୁରୁଷ ବର୍ଗରେ ରାଉରକେଲାର ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ୍ରେ ଆଜି 2ଟି ମ୍ୟାଚ୍ ଖେଳାଯିବ। ପ୍ରଥମ ମ୍ୟାଚ୍ରେ ସନ୍ଧ୍ୟା 6ଟାରେ ସୁରମା ହକି କ୍ଲବ୍ ଏବଂ ସ୍ରାଚିରାଓ ବେଙ୍ଗଲ ଟାଇଗର୍ସ ପରସ୍ପରକୁ ଭେଟିବେ। ରାତି 8:15ରେ ଦ୍ୱିତୀୟ ମ୍ୟାଚ୍ରେ କଳିଙ୍ଗ ଲ୍ୟାନ୍ସର୍ସ ଏବଂ ଏସ୍ଜି ପାଇପର୍ସ ମଧ୍ୟରେ ମୁକାବିଲା ହେବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ମହାକାଶ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତ ନୂତନ ମାନଦଣ୍ଡ ସ୍ଥାପନ କରିଛି କହିଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ 75ତମ ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଦେଶବାସୀଙ୍କୁ ଜଣାଇଲେ ଶୁଭେଚ୍ଛା। ସ୍ୱିଜରଲ୍ୟାଣ୍ଡଠାରେ ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା ବିଶ୍ୱ ଅର୍ଥନୈତିକ ଫୋରମରେ ଯୋଗଦେବେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଏବଂ ଅଖିଳ ଭାରତୀୟ ପ୍ରିଜାଇଡିଂ ଅଫିସର୍ସଙ୍କ 85ତମ ଅଧିବେଶନ ପାଟନାଠାରେ ଆସନ୍ତାକାଲି ଆରମ୍ଭ। ସମ୍ବାଦ ଶେଷ ହେଲା।